ପ୍ରଖ୍ୟାତ ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଗଳ୍ପ ପାଗଳା ଗାରଦର କାହାଣୀ। ଗୋଜିଆ ଜିଙ୍କର କାଠି ପରି ସାତ ଦିନର ରୂଢ଼ରେ ମୁହଁର ଅର୍ଦ୍ଧାଂଶ ଆବୃତ, ଗହିଡ଼ା କୋଟରଗତ ଆଖି ଦୁଇଟିରେ କ୍ରୁଦ୍ଧ ହିଂସ୍ରତା ଓ ରହସ୍ୟଘନ ଆନନ୍ଦର ମିଶାମିଶି ଏକ ବିଚିତ୍ର ଦୃଷ୍ଟି। ମଧ୍ୟବୟସୀ ଗୋଲେଇ ପେଟ ତଳକୁ ଲାଲ ସିଲ୍କର ଖଣ୍ଡେ ପାଇଜାମା, ଦେହରେ ଲାଲ ଭେଲଭେଟ୍ର ଖଣ୍ଡେ ଡ୍ରେସିଂ ଗାଉନ୍। ଡ୍ରେସିଂ ଗାଉନ୍ର ସାମ୍ନା ଅବିନ୍ୟସ୍ତ ଭାବରେ ଖୋଲା, ଗୋଟିଏ ଧଳା ବୃତ୍ତ ପରି ଦିଶୁଥିବା ମୁଣ୍ଡର ଚନ୍ଦା ଚାରିପଟେ ଲମ୍ବା କହରା ବାଳ ସବୁ କୁଣ୍ଡରେ ବୁଲି ତଳକୁ ଲମ୍ବି ଆସିଛି। କପାଳ ଉପରେ ଆଣ୍ଟି ବନ୍ଧା ହୋଇଛି ଲାଲ ଛିଟର ରୁମାଲ। ଜୀବନରେ ଅତି ସଂଯତ ପରିମିତି ବୋଧ ସମ୍ପନ୍ନ, ସମାଜ ଓ ସଂସ୍କାର ଭିରୁ ଗଭୀର ଦାୟିତ୍ୱବୋଧଗ୍ରସ୍ତ, ସକାଳ 10ଟାରେ ଅଫିସ ପୋଷାକ ଓ ସନ୍ଧ୍ୟାରେ ଧୋତି ପଞ୍ଜାବୀ ପିନ୍ଧା, ପୁଣି ସକାଳ ଓ ସନ୍ଧ୍ୟାରେ ନିୟମିତ ଭ୍ରମଣରେ ବାହାରିବା ବେଳେ କାରଣରେ ବା ଅକାରଣରେ ମୁଣ୍ଡ ଉପରେ ଗୋଟିଏ ଛତା ମେଲେଇ ଧରି ଚାଲିବାରେ ଅଭ୍ୟସ୍ତ ଖତ ଓ ସାର ବିଭାଗର ସ୍ୱନାମଧନ୍ୟ ଡିରେକ୍ଟର ଶ୍ରୀ ସନାତନ ମହାପାତ୍ର, ଏହିପରି ପୋଷାକ ପିନ୍ଧି ଗୋଟିଏ ଘରେ ବନ୍ଦୀ ହୋଇ ରହିବା ତାଙ୍କର ଘୋର ଶତ୍ରୁମାନେ ସୁଦ୍ଧା କଳ୍ପନା କରିନଥିବେ। ସନାତନ ମହାପାତ୍ର ଦିନେ ହଠାତ୍ ପାଗଳ ହୋଇଗଲେ। ତାଙ୍କ ପାଗଳାମୀର ପ୍ରଥମ ସୂଚନା ପ୍ରକାଶ ପାଇଥିଲା ଯେଉଁଦିନ ସେ ଚାକିରିରୁ ହଠାତ୍ ବିଦାୟ ନେଇ ଆସିଲେ। ଆଜିର ହରମୋନ ଓ ଭିଟାମିନ ବଟିକାର ଯୁଗରେ 55 ବର୍ଷ ବୟସ ଅବଶ୍ୟ କିଛି ନୁହେଁ। ପୁଣି ଖତ ଓ ସାର ବିଭାଗରେ ସନାତନ ମହାପାତ୍ରଙ୍କର ବିଶେଷ ଅଭିଜ୍ଞତା ଓ ପାରଦର୍ଶିତା ଦୃଷ୍ଟିରୁ 55 ବର୍ଷ ପରେ ସୁଦ୍ଧା ତାଙ୍କ ଚାକିରିକାଳ ବଢ଼ାଇବା ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କର ତିଳାର୍ଦ୍ଧେ ଆପତ୍ତି ନଥିଲା। କେନ୍ଦ୍ର ସରକାର ମଧ୍ୟ ତାଙ୍କୁ ଏହି ବିଭାଗରେ ଏକ ଉପର ପାହ୍ୟା ପଦବୀ ଅର୍ପିତ କରିଥିଲେ। ମାତ୍ର ଏସବୁ ଉଜ୍ଜଳ ସମ୍ଭାବନା ପ୍ରତି ଦୃକ୍ପାତ ନ କରି ସନାତନ ଯେଉଁଦିନ ଚାକିରିରୁ ବିଦାୟ ନେଇ ଆସିଲେ ସେଦିନ ତାଙ୍କ ମାନସିକ ସୁସ୍ଥତାରେ ଅନେକ ଘୋର ସନ୍ଦେହ ପୋଷଣ କରିଥିଲେ, ତାହା ହିଁ ଅବଶେଷରେ ଅତ୍ୟନ୍ତ ଶୋଚନୀୟ ଭାବରେ ସତ୍ୟରେ ପରିଣତ ହେଲା। କିଛି ଗୋଟାଏ କର, କିଛି ତ ଗୋଟାଏ କରିବା ଆବଶ୍ୟକ। ରାଧାଗୋବିନ୍ଦ ବାବୁଙ୍କୁ ସାହିତ୍ୟର ପ୍ରଫେସର ଚାକିରି ଭଲ ଲାଗିଲା ନାହିଁ, ସେ ଚାକିରିରୁ ଅବସର ନେଲେ। ଚାକିରିରୁ ଅବସର ନେଇ ସେ ତ ପୁଣି ଗୋଟାଏ ଅଟାକଳ ବସେଇଛନ୍ତି। ଅବନୀ ବାବୁ ସନାତନ ବାବୁଙ୍କର ସମବୟସୀ, ସେ ମଧ୍ୟ ଚାକିରିରୁ ଅବସର ନେଇ ଗୋଟେ ତେଜରାତି ଦୋକାନ କରିଛନ୍ତି। 55 ବର୍ଷ ବୟସ ବା କଣ, ଅନେକଙ୍କ ପାଇଁ ଜୀବନର ଦ୍ୱିତୀୟ ପ୍ରସ୍ତୁତ 55 ବର୍ଷ ବୟସରେ ଆରମ୍ଭ ହୁଏ। କିଛି ଗୋଟାଏ କରିବା ପାଇଁ ସନାତନଙ୍କ ବନ୍ଧୁବର୍ଗଙ୍କର ସତ ଅଜାତିତ ଉପଦେଶ, କଣ କରିବେ ସେ ସମ୍ପର୍କରେ ସନାତନଙ୍କ ଶୁଭଚିନ୍ତକ ମାନଙ୍କର ସତ ଉତ୍ପୀଡ଼କ ପରାମର୍ଶ ଓ ଏହିସବୁ ସତ୍ତ୍ୱେ କିଛି କରୁନଥିବାରୁ ସନାତନଙ୍କର ଆତ୍ମୀୟ ଓ ସ୍ୱଜନ ବର୍ଗଙ୍କର ଅଭିଯୋଗପୂର୍ଣ୍ଣ ଦୃଷ୍ଟି ସବୁ ମିଶି ସନାତନଙ୍କୁ ଧୀରେ ଧୀରେ ପାଗଳ କରିଦେଲା। ସନାତନଙ୍କ ଭବିଷ୍ୟତ କର୍ମ ଯୋଜନା ସମ୍ପର୍କରେ ତାଙ୍କର ବନ୍ଧୁ ବା ସ୍ୱଜନ ବର୍ଗ ତାଙ୍କୁ ପଚାରିଲେ ସନାତନ ଉତ୍ତରରେ କେବଳ ମୂର୍ଖ ମୂର୍ଖ ହସୁଥିଲେ। ଏକ ନୂଆ ମତଲବ ମୁଣ୍ଡକୁ ଆସିଲେ ଶୃଙ୍ଖଳାମୁକ୍ତ ଦୂରନ୍ତ ଗ୍ରାମ୍ୟ ବାଳକର ଓଠରେ ରହସ୍ୟଘନ କୌତୁହଳ ଦୀପ୍ତ ହସ ପରି। କିନ୍ତୁ କିଛି ନ କରିବା ପାଇଁ ତ ସନାତନ ଚାକିରିରୁ ଅବସର ନେଇଥିଲେ। ଖତ ଓ ସାର ବିଭାଗର ଡିରେକ୍ଟରରେ ଶୀତତାପ ନିୟନ୍ତ୍ରିତ ନିୟନ ଆଲୋକ ଆଲୋକିତ ବହୁଳ ପର୍ଦ୍ଦାରେ ଆବୃତ ସନାତନଙ୍କ ଅଫିସର କାଚ ଅଣ୍ଟା ଝରକା ବାହାରେ ସେଦିନ ବୈଶାଖର ରୌଦ୍ରଦୀପ୍ତ ଆକାଶ ତଳେ ବୈଶାଖୀର ପାଗଳ ଘୂର୍ଣ୍ଣିରେ ଝରକା ଦେହରେ ଲାଗିଥିବା କୃଷ୍ଣଚୂଡ଼ା ଗଛଟା ଦୋଳୁଥିଲା। ରୌଦ୍ରଦଗ୍ଧ ଧରଣୀର ଅବରୁଦ୍ଧ କାମନା ଅକସ୍ମାତ୍ ପ୍ରକାଶର ଏକ ପଥ ପାଇବା ପରି ସେଦିନ ଝରକା ବାହାରେ ସେହି କ୍ଷୁଦିତ ଆକାଶ ଓ ଅଶାନ୍ତ ଲାଲ କୃଷ୍ଣଚୂଡ଼ା ଅତି ମର୍ମାନ୍ତିକ ଭାବରେ ସନାତନଙ୍କୁ ଚେତେଇ ଦେଇଥିଲା ତାଙ୍କର ଅନ୍ନପୁଷ୍ଟ ଜୀବନ ଏକାନ୍ତ ଭାବରେ ବୁଭୁକ୍ଷୁ। ଖତ ଓ ସାରର ଆବର୍ଜନା ମଧ୍ୟରେ ଆନନ୍ଦର ଉତ୍ସ ନିଷ୍ଠୁର ଭାବରେ ଶୁଷ୍କ, ଅନୁତ୍ତେଜିତ ଦୈନନ୍ଦିନତାର ଶୀତଳତା ମଧ୍ୟରେ ଅନୁଭୂତିର ତୀବ୍ରତା ଅତ୍ୟନ୍ତ ଦୟନୀୟ ଭାବରେ ବାର୍ଦ୍ଧକ୍ୟଗ୍ରସ୍ତ। ଝରକା ବାହାରେ ରୌଦ୍ରଦୀପ୍ତ ଆକାଶଆଡ଼େ ଚାହିଁ ସନାତନଙ୍କର ଝଲସି ପଡ଼ିଥିବା ଧୂମାଚ୍ଛନ୍ନ ଦୃଷ୍ଟିରେ ଭାସି ଉଠିଥିଲା ଗୋଟିଏ ଶୈରିଣୀର ଛବି, ଦୁଇ ନୀଳ ଆଖିରେ ତାର ଆଲିଙ୍ଗନ ପାଇଁ ଅଶ୍ଳୀଳ ଇଙ୍ଗିତ, ବ୍ୟଗ୍ର ବିଳମ୍ବିତ ବାହୁରେ ଆଲିଙ୍ଗନ ପାଇଁ ଅକୁଣ୍ଠ ଆହ୍ୱାନ। ମାତ୍ର ସେ ନିର୍ଲଜ ଇଙ୍ଗିତର ପ୍ରତ୍ୟୁତ୍ତର ଦେବା ପାଇଁ ପ୍ରୌଢ଼ୋତ୍ତର ଶୀତଳତା ମଧ୍ୟରେ ସନାତନ ଅତୟ ଅତ୍ୟନ୍ତ ଅସହାୟ ଭାବରେ ପଙ୍ଗୁ। ମସ୍ତିଷ୍କର ସ୍ନାୟୁ କେନ୍ଦ୍ର ଗୁଡ଼ିକ ଅଥର୍ବତା ମଧ୍ୟରେ ଗୋଟିକ ପରେ ଧୀରେ ଧୀରେ ସ୍ତିମିତ ହୋଇ ଆସିଥିଲା। ଉତ୍ସବର କୋଳାହଳ ଶେଷରେ ରାତ୍ରିର ପ୍ରଦୀପ ପରି ତାଙ୍କ ହୃଦୟ ଯେପରି ଗୋଟିଏ ନିର୍ଜନ ଓ ପରିତ୍ୟକ୍ତ ଅନ୍ଧକାର ଦୁର୍ଗର ରୁଦ୍ଧ ପ୍ରାଚୀର ନିତ୍ୟନୂତନ ଅନୁଭୂତିର ଅଗଣିତ ଅଶ୍ୱାରୋହୀ ସେହି ନିଷ୍ପ୍ରାଣ ପ୍ରାଚୀର ଦେହରେ ବାରମ୍ବାର ଆଘାତ କରି ମିଳାଇ ଯାଉଥିଲେ ଅରଣ୍ୟର ଅନ୍ଧକାର ଭିତରେ। ସନାତନ ଝରକା ପାଖରୁ ଫେରି ଦୁଇ ହାତରେ କପାଳର ଦୁଇ ପାଖ ଚାପି ଧରି ଚୌକି ଉପରେ ବସି ପଡ଼ିଲେ। ସେ ସେଇଦିନ ହିଁ ସ୍ଥିର କରିଥିଲେ ବଞ୍ଚିବାର ଏ ପାଗଳାଗାରଦ ଭାଙ୍ଗିବା ପାଇଁ ତାଙ୍କୁ ପାଗଳ ହେବା ପାଇଁ ପଡ଼ିବ। ସନାତନ ଯେଉଁଦିନ ପାଗଳ ହୋଇଗଲେ ସେଦିନର ସ୍ମୃତି ତଥାପି ସେ ଭୁଲି ନାହାନ୍ତି। ଅଙ୍କାବଙ୍କା ରେଖାର ଦୁର୍ବୋଧ୍ୟ ଜଟିଳତା ମଧ୍ୟରେ ଗୋଟିଏ ଚିତ୍ରର ଅସ୍ପଷ୍ଟ ରେଖା ପରି ସେଦିନର ଘଟଣାବିହୀନ ଶାନ୍ତ ସକାଳଟି ସନାତନଙ୍କ ଚେତନାରେ ତଥାପି ଉତ୍କୀର୍ଣ୍ଣ ହୋଇ ରହିଛି। ଆଶ୍ୱିନର ଗୋଟିଏ ମେଘଧୁଆ ସୁନେଲି ସକାଳ, ଝରକା ବାହାରେ ଗଛ ଗୁଡ଼ାକର ପତ୍ର ଶୀର୍ଷ ଉପରେ କିଏ ଯେପରି ଲକ୍ଷ ଲକ୍ଷ ସୁନାର ପ୍ରଦୀପ ଜାଳିଦେଇଛି, ତାର କୋମଳ ଆଲୋକ ଖୋଲା ଝରକା ବାଟେ ସନାତନଙ୍କ ବିଛଣା ଚାରିପଟେ ବିଛେଇ ହୋଇ ପଡ଼ିଛି ଫୁଲର ପାଖୁଡ଼ା ପରି। ପୂର୍ବ ରାତିରେ ଏକାଧିକ୍ରମେ ଗତ କେତେ ରାତି ପରି ସନାତନଙ୍କୁ ଭଲ ନିଦ ହୋଇନଥିଲା। ତାଙ୍କର ଉତ୍ତପ୍ତ ଆଖି ଆଗରେ ବାରମ୍ବାର ଭାସି ଉଠୁଥିଲା ସେଦିନର ରୌଦ୍ରତପ୍ତ ଆକାଶ ଓ ଅଶାନ୍ତ କୃଷ୍ଣଚୂଡ଼ାର ପୃଷ୍ଠଭୂମିରେ ସେହି ଅକୁଣ୍ଠିତା ସ୍ୱୈରିଣୀର ଅଶରୀରୀ ମୂର୍ତ୍ତି। ଅନ୍ଧକାର କୋଠରୀ ବାହାରେ ନୀଳଜ୍ୟୋତ୍ସ୍ନାର କୋମଳ ଆଲୋକରେ ରାତ୍ରି ସ୍ତିମିତ ହୋଇ ପଡ଼ିଥିଲା ରତିକ୍ଳାନ୍ତା ଅସମ୍ବୃତ ପସନା ସେଇ ସ୍ୱୈରିଣୀ ପରି। ଶେଷ ରାତିକୁ ଶୀତଳ ପାହାନ୍ତି ପବନରେ ସନାତନଙ୍କ ଆଖିରେ ସାମାନ୍ୟ ନିଦ ଲାଗି ଆସିଥିଲା। ସକାଳର ଆଲୁଅରେ ନିଦ ଭାଙ୍ଗିଯିବା ପରେ ସନାତନଙ୍କର ମନେ ହେଲା ଛଅ ଫୁଟ ଉଚ୍ଚତା ବିଶିଷ୍ଟ ତାଙ୍କର ପୃଥୁଳ ମେଦବହୁଳ ଦେହ ଗୋଟିଏ ଚପଳ ପ୍ରଜାପତି ପରି ହାଲକା ହୋଇଯାଇଛି। ସନାତନ ଭିଡ଼ିମଡ଼ି ହୋଇ ନିଜର ଦୁଇ ଲୋମସ ହାତ ଆଡ଼େ ଚାହିଁଲେ। ଆରେ ଇତ ହାତ ନୁହେଁ, ଚପଳ ପ୍ରଜାପତିର ଦୁଇଟି ରଙ୍ଗୀନ ଡେଣା। ସନାତନ ବିଛଣାରେ ଶୋଇ ଦୁଇ ପାଦ ହଲେଇଲେ। ଆରେ ଇତ ପାଦ ନୁହେଁ, ମୃଗ ଶିଶୁର ଅଶାନ୍ତ ଖୁରା। ଏ ଏକ ଅଭୂତପୂର୍ବ ଘଟାନ୍ତର, ଯେଉଁ ଅଶାନ୍ତ ଚୈତାଳୀ ସେହି ପରିତ୍ୟକ୍ତ ଅନ୍ଧକାର ଦୁର୍ଗର ଶୈବାଳାଚ୍ଛନ୍ନ ପ୍ରାଚୀର ଦେହରେ ବାରମ୍ବାର ମଥା ପିଟି ଫେରି ଯାଉଥିଲା, ଆଜି ସେହି ଚୈତାଳୀ ଫିଟାଇ ଦେଇ ଯାଇଛି ଏକ ନୂତନ ବାତାୟନ। ଆଉ ମେଦର ଆସ୍ତରଣ ତଳୁ ଏ ଯେଉଁ ନୂତନ ପ୍ରଜାତିର ପ୍ରଜାପତି ଆଜି ମୁକ୍ତିଲାଭ କରିଛି, ସେହି ବାତାୟନ ପଥରେ ତା ପାଇଁ ବାହିତ ହୋଇ ଆସିଛି ଯେପରି ରୂପ ରସ ଗନ୍ଧ ଓ ଆଲୋକର ଏକ ଆନନ୍ଦମୟ ଆମନ୍ତ୍ରଣ। ସନାତନ ବିଛଣା ଉପରୁ ତଳକୁ ଡେଇଁ ପଡ଼ିଲେ। ଦୋତାଲାର ବାରଣ୍ଡା ନିର୍ଜନ, ତଳମହଲାର ପଛ ପାଖରେ ଦୈନନ୍ଦିନ ତାର ନୈମିତ୍ତିକ କୋଳାହଳ ଆରମ୍ଭ ହୋଇଯାଇଛି। ପ୍ରୌଢ଼ ସନାତନ ଚପଳ ଶିଶୁ ପରି ଶିଡ଼ିରେ ଏକା ଏକା କୁଦାକେ ଦୁଇ ତିନି ପାହାଚ ଅତିକ୍ରମ କରି ତଳକୁ ଓହ୍ଲାଇ ଆସିଲେ। ଏହି ଶିଡ଼ିରେ ଓହ୍ଲାଇଲା ବେଳେ ପୁଣି ଉପରକୁ ଉଠିଲା ବେଳେ କାହିଁ ସେ ପୂର୍ବଦିନମାନଙ୍କର ସନ୍ତର୍ପିତ ଗତି, କାହିଁ ସେ ଓ ଆର୍ତ୍ତନାଦ। ଏ ଅଭୂତପୂର୍ବ ପଟାନ୍ତର ସନାତନଙ୍କୁ ବିସ୍ମିତ କଲା। ନିବୃତ ବୈଠକଖାନା, ବୈଠକଖାନାର କାନ୍ଥରେ ସର୍ବାଧୁନିକ ସୌନ୍ଦର୍ଯ୍ୟବୋଧ ଓ କଳାର ନିଦର୍ଶନ ରୂପେ ଦୁଇଟି ବିଭତ୍ସ ଓ କିମ୍ଭୂତ କିମାକାର ମୁଖା ଝୁଲୁଥିଲା। ନିଗୃହୀତ ଅବଚେତନର ଯେଉଁ କଳାଭୂତ ଆଜି ସଭ୍ୟତାର ଚେତନାକୁ ଉତ୍ପୀଡ଼ିତ କରୁଛି, ତାରି ମୁଖା କାନ୍ଥରେ ଝୁଲାଇ ଆଜିର କଳାପ୍ରେମୀ ନିଜର ରୂପତୃଷ୍ଣା ମେଣ୍ଟାଉଛି। ତାର ମୁଣ୍ଡର ବାଳ ସବୁ ନିଆଁ ହୁଳା ପରି, ଦାନ୍ତ ସବୁ କାହାଣୀରେ ମଣିଷଖିଆ ରାକ୍ଷସର ଲମ୍ବା ମୁନିଆ ଦାନ୍ତ ପରି, ଲହଲହ ଜିହ୍ୱାରେ ରକ୍ତର ତୃଷ୍ଣା, କୋଟରଗତ ଦୁଇ ଆଖିରେ ପିତୁଳାମାନେ ଜ୍ୱଳନ୍ତା କୋଇଲା ପରି। ସନାତନଙ୍କ ଜ୍ୟେଷ୍ଠ ପୁତ୍ର ଗୋଟିଏ କଲେଜର ଇଂରାଜୀ ସାହିତ୍ୟର ଅଧ୍ୟାପକ, ଗୋଟିଏ ପ୍ରଦର୍ଶନୀରୁ ସେ ଏହି ଦୁଇଟି ମୁଖା ଆଣି କାନ୍ଥରେ ଝୁଲାଇଥିଲେ ସର୍ବାଧୁନିକ କଳାପ୍ରେମର ନିଦର୍ଶନ ରୂପେ। ସନାତନ କାନ୍ଥରୁ ଗୋଟିଏ ମୁଖା କାଢ଼ି ନିଜ ମୁହଁ ଉପରେ ବାନ୍ଧିଲେ, ତାପରେ ଅନ୍ୟ ମୁଖାଟିକୁ ଡ୍ରେସିଂ ଗାଉନ୍ ତଳେ ଲୁଚେଇ ତାଙ୍କର ନାତି ମଣ୍ଟୁର ପଡ଼ିବା ଘର ଭିତରକୁ ପାଦ ଚିପି ଚିପି ସନ୍ତର୍ପଣରେ ଆସିଲେ। ମୁହଁରେ କ୍ଳାନ୍ତି ଓ ବିରକ୍ତିର ଶତରେଖା ଓ କୁଞ୍ଚନ ଟାଣି ମଣ୍ଟୁ ସ୍ୟାହିଢଳା ଟେବୁଲ ଉପରେ ହାମୁଡ଼ି ପଡ଼ି ପୃଷ୍ଠାଏ ହସ୍ତାକ୍ଷର ଲେଖୁଥିଲା। ତାର ଦୃଷ୍ଟି କିନ୍ତୁ ନିବଦ୍ଧ ଥିଲା ଝରକା ବାହାରେ ଚୁନଧୁଆ ସକାଳ ଉପରେ। ସନାତନ ପାଦ ଚିପି ଚିପି ଆସି ମଣ୍ଟୁର କାନ୍ଧ ଉପରେ ଗୋଟିଏ ଟିପା ମାରିଲେ। ମଣ୍ଟୁ ଚମକି ପଡ଼ି ପଛରେ ମୁଖା ପିନ୍ଧା ସନାତନଙ୍କ ଆଡ଼େ ଚାହିଁ ମୁହୂର୍ତ୍ତକ ପାଇଁ ଭୟର ଜଡ଼ ଓ କିଙ୍କର୍ତ୍ତବ୍ୟ ବିମୂଢ଼ ହୋଇପଡ଼ିଲା। ମଣ୍ଟୁ ଯେଉଁ ଭୂତର କାହାଣୀ ବିନିଦ୍ର ଆଖିରେ ରାତ୍ରିର ଅନ୍ଧକାର ଭିତରେ ଶୁଣେ, ଦିନର ଆଲୁଅରେ ସେ ଭୂତକୁ ଦେଖି ସେ କିଳିକିଳା ଚିତ୍କାର କରି ଉଠୁଥିଲା। ମାତ୍ର ସନାତନ ମୁହଁରୁ ମୁଖାଟି କାଢ଼ି ଅଟ୍ଟହାସ୍ୟ କରି ହସି ଉଠିଲେ। ଅତୀତରେ ବହୁ ବର୍ଷର ଅବରୁଦ୍ଧ ହସ
ପାହାଡ଼ି ଝରଣା ପରି ଝରି ଆସିଲା। ନିରାନନ୍ଦ ପ୍ରବୃତ୍ତିର ଗୋଲେଇ ପେଟ ଉପରେ ମେଦ ମାଂସର ତରଙ୍ଗ ସଞ୍ଚାଳିତ କରି ଜେଜେଙ୍କର ଏହି କିମ୍ବୁତ ବେଶସୁଜା ମଧ୍ୟରେ ଯେଉଁ ନୂଆ ସମ୍ଭାବନା ଅଛି ତାର କଳନା କରି ମଣ୍ଟୁ ମଧ୍ୟ ଆସି ଉଠିଲା। ଦୁହିଙ୍କ ଆଖିରେ ଏକ ନୂଆ ଷଡ଼ଯନ୍ତ୍ରର ଚକ୍ରାନ୍ତ। ସନାତନ ଡ୍ରେସିଂ ଗାଉନ୍ ଭିତରୁ ଅନ୍ୟ ମୁଖାଟି କାଢ଼ି ମଣ୍ଟୁର ମୁହଁରେ ପିନ୍ଧାଇ ଦେଲେ। ଏକ ତୀବ୍ର ଅଭୂତପୂର୍ବ ଉତ୍ତେଜନାରେ ମଣ୍ଟୁର ଦେହ ଥରି ଉଠିଲା। ବୈଠକଖାନା କାନ୍ଥରେ ଏହି ମୁଖା ଦୁଇଟି ଝୁଲାଯିବା ଦିନୁ ମଣ୍ଟୁ ଏଥିରେ କେତେ ଯେ ନୂତନ ରୋମାଞ୍ଚକର ସମ୍ଭାବନା ଦେଖି ଆସିଥିଲା ତାର କଳନା ନାହିଁ। ମାତ୍ର ବାପାଙ୍କର କଳାପ୍ରେମ ଆହତ ହେବା ପୁଣି ନିଜେ ବେତ୍ରାହତ ହେବା ଭୟରେ ମଣ୍ଟୁ ସେ ମୁଖା ଦୁଇଟିକୁ ସ୍ପର୍ଶ ମଧ୍ୟ କରିନଥିଲା। ଆଜି କିନ୍ତୁ ମଣ୍ଟୁ ହାତରେ ସେହି ମୁଖାଟିକୁ ସମ୍ପୂର୍ଣ୍ଣ ଅଯାଚିତ ଭାବରେ ପାଇ ମଣ୍ଟୁର ଆନନ୍ଦ ଓ କୌତୁହଳର ସୀମା ରହିଲା ନାହିଁ। ସନାତନ ଆଉଥରେ ମୁଖାଟିକୁ ପିନ୍ଧି କାନ୍ଥରେ ଝୁଲୁଥିବା ଗୋଟିଏ ଅଇନାରେ ନିଜକୁ ସପ୍ରଶଂସ ଦୃଷ୍ଟିରେ ଚାହିଁ ଦେଖୁଥିଲେ। ଇତିମଧ୍ୟରେ ମଣ୍ଟୁ ଅନ୍ୟ ମୁଖାଟିକୁ ମୁହଁରେ ପିନ୍ଧି ତାର କଳ୍ପନାରେ ପରିକଳ୍ପିତ କିଳିକିଳା କଣ୍ଠରେ ଏକ ବିଚିତ୍ର ଯୁଦ୍ଧ ଧ୍ୱନି କରି ସନାତନଙ୍କ ପିଠି ଉପରକୁ କୁଦି ପଡ଼ିଲା। ଏହାପରେ ତଳମହଲାର ନିଶବ୍ଦ ଓ ନିର୍ଜନ ବୈଠକଖାନା ମୁହୂର୍ତ୍ତକ ମଧ୍ୟରେ ପରିଣତ ହୋଇଗଲା କାହାଣୀର ଝଞ୍ଜା ବିକ୍ଷୁବ୍ଧ ଏକ ସମୁଦ୍ରରେ। କାଉଚଟା ପରିଣତ ହୋଇଗଲା ପଣ୍ୟ ସମ୍ଭାର ଭରା ଜାହାଜରେ। ମଣ୍ଟୁ ଦୂରଦେଶୀ ସୌଦାଗରରେ ଓ ରାକ୍ଷସ ପିନ୍ଧା ମୁଖା ପିନ୍ଧା ସନାତନ ଏକ ଜଳଦସ୍ୟୁରେ। ଜଳଦସ୍ୟୁ ସହିତ ଯୁଦ୍ଧର ତୀବ୍ରତା କାଉଚ ରୂପୀ ଜାହାଜର ଡେକ୍ ଉପରେ ବେଶିକ୍ଷଣ ସୀମାବଦ୍ଧ ରହିପାରିଲା ନାହିଁ। ସମଗ୍ର ବୈଠକଖାନାଟା ପରିଣତ ହୋଇଗଲା ଯୁଦ୍ଧ କ୍ଷେତ୍ରରେ। ଟିପଏ ଉପରୁ ଫୁଲଦାନୀଟା ତଳେ ପଡ଼ି ଚୁନା ହୋଇଗଲା। ଆଷ୍ଟ୍ର ଗୁଡ଼ାକ ଭାଙ୍ଗି ପଡ଼ି ଏଠି ସେଠି ପଡ଼ିଲେ। ମୃତାହତ ସୈନିକଙ୍କ ପରି କାଉଚ ଓ ଚୌକି ଗୁଡ଼ାକ ବିପର୍ଯ୍ୟସ୍ତ ଭାବରେ ଓଲଟି ପଡ଼ି ରଣକ୍ଷେତ୍ରର ଦୃଶ୍ୟ ଉପରେ ସମ୍ପୂର୍ଣ୍ଣ ତାର ତୁଳି ବୁଲାଇଦେଲେ। ସତ ନିୟନ୍ତ୍ରଣ ଓ ଶାସନ ଭିତରେ ଶୃଙ୍ଖଳାବଦ୍ଧ ମଣ୍ଟୁ କେବେ ଏପରି ଯୁଦ୍ଧ ଲଢ଼ି ନଥିଲା। 6 ଫୁଟ ଉଚ୍ଚତା ଓ 2 ମହଣ ଓଜନର ଜଳଦସ୍ୟୁ ଖଣ୍ଡେ ହାତବାଡ଼ିକୁ ଖଣ୍ଡା ପରି ଯେତେ ଉତ୍ସାହ ଓ ବିକ୍ରମରେ ବୁଲାଇଲେ ସୁଦ୍ଧା ଅଶସ୍ତ୍ର ସୌଦାଗରର ଲମ୍ଫ ଜମ୍ପରେ ସେ ଏକ କିଳିକିଳା ରଡ଼ି ଦେଇ ଅଚିରେ ଭୂତଳାଶାୟୀ ହେଲେ। ବିଜୟୀ ସୌଦାଗର ତାହାର ପ୍ରତ୍ୟୁତ୍ତର ସ୍ୱରୂପ ଏକ ବିଚିତ୍ର ଧ୍ୱନି କରି ଚିତ୍ ହୋଇ ପଡ଼ିଥିବା ଜଳଦସ୍ୟୁର ଛାତି ଉପରେ ବୀର ବିକ୍ରମରେ ବାଡ଼ି ବସିଲା। ସନାତନ ମଣ୍ଟୁର ଭୂତଛଡ଼ା କିଳିକିଳା ରଡ଼ି ସହିତ ବାରଣ୍ଡାରେ ବନ୍ଧାଥିବା ଆଲସେସିଆନ୍ କୁକୁରର ଗର୍ଜନ ମିଶି ଏପରି ଏକ ଭୌତିକ କୋଳାହଳ ଆରମ୍ଭ କରିଦେଲା ଯେ ସନାତନଙ୍କ ପରିବାରର ସମସ୍ତେ ତ୍ରସ୍ତବ୍ୟସ୍ତ ହୋଇ ବୈଠକଖାନା ଭିତରକୁ ପଶି ଆସିଲେ। ବୈଠକଖାନାର ବିପର୍ଯ୍ୟସ୍ତ ଅବସ୍ଥା, ଚଟାଣ ଉପରେ ଓଲଟି ପଡ଼ିଥିବା ଟେବୁଲ, କୁସନ, ଚୌକି, ଭଙ୍ଗା ଫୁଲଦାନୀ, ପୁଣି ସନାତନ ଓ ମଣ୍ଟୁ ମୁହଁରେ ପିନ୍ଧିଥିବା ଯୌ ତିଆରି ଅସୁରମୁଖାର ଭଙ୍ଗା ଟୁକୁଡ଼ା ଯେଉଁ ପରିବେଶ ସୃଷ୍ଟି କରିଥିଲା ଓ ତା ମଝିରେ ଅର୍ଦ୍ଧନଗ୍ନ ସନାତନଙ୍କ ଛାତି ଉପରେ ମଣ୍ଟୁ ଯେପରି ଭଙ୍ଗିରେ ମାଡ଼ି ବସିଥିଲା, ସବୁ ମିଶି ସନାତନଙ୍କର ସ୍ୱଜନ ବର୍ଗଙ୍କୁ ବିସ୍ମୟଭୂତ ଅଭିଭୂତ କରିଦେଲା। ଏ ପରିସ୍ଥିତିରେ ସେମାନେ ଫାୟାର ବ୍ରିଗେଡ୍ ଡାକିବେ, ପୋଲିସ ଡାକିବେ ନା ଆମ୍ବୁଲାନ୍ସ ଡାକିବେ ସ୍ଥିର କରିନପାରି କିଂ କର୍ତ୍ତବ୍ୟ ବିମୁଢ଼ ହୋଇ ଠିଆ ହେଲେ। ସେମାନଙ୍କୁ ଦେଖି ମଣ୍ଟୁ ଅପରାଧୀ ପରି ସନାତନଙ୍କ ଛାତି ଉପରୁ ଉଠି କେଉଁଠି ଆତ୍ମଗୋପନ କରିବ ଭାବି ସ୍ଥିର କରିପାରିଲା ନାହିଁ। କିନ୍ତୁ ସନାତନ ସମ୍ପୂର୍ଣ୍ଣ ଅନାସକ୍ତ ଭାବରେ ତଳୁ ଉଠି ଉଚ୍ଚକଣ୍ଠରେ ହସି ଉଠିଲେ। ଏକ ଅନ୍ଧାର ଗୁମ୍ଫା ଭିତରୁ ଗୋଟିଏ ଗିରି ନଦୀର ଆବଦ୍ଧ ଜଳସ୍ରୋତ ପ୍ରମତ୍ତ ଗର୍ଜନରେ ଯେପରି ଲମ୍ଫ ଦେଇ ଆସିଲା, ବେପରୁଆ ହସର ସେ ଲଗାମ ଛିଣ୍ଡା ଲହର ହଠାତ୍ ପ୍ରଶମିତ ହେଲା ନାହିଁ। ବହୁ ସମୟ ପର୍ଯ୍ୟନ୍ତ ନିଜ ଅଟ୍ଟହାସର ଅଚିହ୍ନା ଲହରରେ ସନାତନଙ୍କ ଶୃଙ୍ଖଳାବଦ୍ଧ ଗୃହସ୍ଥଳୀର ସଂଯତ ପରିବେଶ ଏକ ଝଞ୍ଜାର ଆଘାତରେ ଯେପରି ଥରି ଉଠିଲା, ସନାତନ ଏହାପରେ ପାଗଳ ବୋଲି ବିଧିବଦ୍ଧ ଭାବରେ ଘୋଷିତ ହେଲେ। ସହରର ରାସ୍ତାରେ ଏହି ଅପରିଚିତ ମୂର୍ତ୍ତିଟି ଯେତେବେଳେ ଦୂର ଦିଗ୍ବଳରେ କେବଳ ନିଜର ଦୃଷ୍ଟି ନୁହେଁ ତା ସହିତ ନିଜକୁ ମଧ୍ୟ ହଜାଇ ଦେଇ ନିର୍ବାକ୍ ଜଡ଼ତାରେ ଠିଆ ହୋଇଥାଏ, ଅଥବା ରାସ୍ତାକଡ଼ କେଉଁ ଗଛ ମୂଳେ ଗଛ ଦେହରେ ଆଉଜି ସାମ୍ନାର ଜନସ୍ରୋତ ଆଡ଼େ ଅନାସକ୍ତ ଅଚଞ୍ଚଳ ଦୃଷ୍ଟିରେ ଚାହିଁ ବସିଥାଏ, ନହେଲେ ପାର୍କର ଗୋଟିଏ ନିର୍ଜନ କୋଣରେ ଖଣ୍ଡେ କାଠ ବେଞ୍ଚ ଉପରେ ତଳକୁ ମୁଣ୍ଡ ନୁଆଁଇ ବସିଥାଏ। ସେତେବେଳେ ଦୂରରୁ ଚାହିଁଲେ କେଉଁ କୁଶଳୀ ଶିଳ୍ପୀର ବ୍ରୋଞ୍ଜ ତିଆରି ଗ୍ରୀକ୍ ଯୁଗର ଗୋଟିଏ ନିଖୁଣ ମୂର୍ତ୍ତି ପରି ମନେ ହୁଏ। ଏହାପରେ ସନାତନ ମହାପାତ୍ରଙ୍କର ପରିଚୟ ପରିବର୍ଦ୍ଧିତ ହେଲା ପାଗଳ ବାବୁରେ। କିନ୍ତୁ ସନାତନଙ୍କ ପାଗଳାମୀ ଥିଲା ଅତ୍ୟନ୍ତ ନିର୍ଦ୍ଦୋଷ। ସେଥିରେ କେହି ଆହତ ହେବା ଭଳି ହିଂସ୍ରତା ନଥିଲା, କିମ୍ବା ସୀମା ଓ ଶାଳୀନତା ଲଙ୍ଘନ କଲା ଭଳି କୌଣସି ଯଥେଚ୍ଛାଚାର ନଥିଲା। ମାତ୍ର ପରିବେଶ ଓ ପରିବେଷ୍ଟିନୀର ନିଶ୍ୱାସରନ୍ଧା ପ୍ରକୃତିସ୍ଥା ତାଙ୍କୁ ଧୀରେ ଧୀରେ ପାଗଳ କରିଦେଲା। କୁହୁଡ଼ିର ପାତଳ ପଦାର୍ଥରେ ଢଙ୍କା ଚୈତ୍ରର ଗୋଟିଏ ସକାଳ, ନିର୍ମେଘ ନୀଳ ଆକାଶ, ଛାୟା ଢଙ୍କା ସରୋବରର ଗଭୀର ଜଳରାଶି ପରି ଖଣ୍ଡେ ଖଣ୍ଡେ ମେଘ ଭାସି ଯାଉଥିଲା ରାଜହଂସର ସନ୍ତରଣ ଭଙ୍ଗୀରେ। ସେଠି ଅନନ୍ତ ପ୍ରଶାନ୍ତି, ଅନାହତ ଆନନ୍ଦ। ସନାତନ ଗୋଟିଏ ଜନବିରଳ ରାସ୍ତାର କଡ଼ରେ ଗୋଟିଏ ଦେବଦାରୁ ଗଛରେ ଆଉଜି ଉପର ଆକାଶକୁ ଚାହିଁ ବସିଥିଲେ ପଥରର ଗୋଟିଏ ମୂର୍ତ୍ତି ପରି, ଯେପରି ପ୍ରଥମ ଥର ପାଇଁ ସେ ଦେଖୁଥିଲେ ସୃଷ୍ଟିର ବିଚିତ୍ର ପ୍ରକାଶ। ସନାତନ ମୁଣ୍ଡରେ ଗୋଟିଏ ଚଉଡ଼ା ଫେଲ୍ଟ ଟୋପି ଓ ଖଣ୍ଡେ ଡୋରିଆ ପାଇଜାମା ପିନ୍ଧି ଆକାଶକୁ ଯେପରି ବିଚିତ୍ର ଭଙ୍ଗୀରେ ଚାହିଁ ବସିଥିଲେ, ତାଙ୍କ ଚାରିପଟେ ପିମ୍ପୁଡ଼ି ମଳା ବାନ୍ଧିଲା ପରି ଏକ କୌତୁହଳୀ ଜନତାକୁ ଆକର୍ଷଣ କରି ଆଣୁଥିଲା ତାହା। ସେମାନେ ନିଜ ନିଜ ମଧ୍ୟରେ କୌତୁହଳରେ ପାଟି କରୁଥିଲେ, ଆରେ ପାଗଳଟାରେ, ଏଇ ପାଗଳ, ସନାତନ ହସିଲେ। ଏହି କ୍ଷୁଦ୍ର ଦ୍ୱିପଦ ଦଳର ନିଜ ମୂଲ୍ୟବୋଧ ପ୍ରତି ଏକ ପ୍ରଚଣ୍ଡ ଉପହାସ। ତୁଚ୍ଛ ଦୈନନ୍ଦିନତାର ବହୁ ଉର୍ଦ୍ଧ୍ୱରେ ଆକାଶର ରଙ୍ଗଭୂମିରେ ମେଘ ଓ ରୌଦ୍ରର, ଝଡ଼ ଓ ବିଦ୍ୟୁତ୍ର, ଆଲୋକ ଓ ଛାୟାର ଯେଉଁ ବିରାଟ ମହାନାଟକ ପ୍ରତିମୂର୍ତ୍ତିରେ ଅଭିନୀତ ହୋଇଯାଉଛି, ତାହା କ'ଣ କେବେ ଥରକ ପାଇଁ ଦେଖିଛନ୍ତି ଏଇ କ୍ଷୁଦ୍ର ପିପିଲିକା ଦଳ? ଆଉ ଦଳେ କୌତୁହଳୀ ଜନତା ସନାତନଙ୍କ ଆଡ଼େ ଆଙ୍ଗୁଠି ଦେଖାଇ କହିଲେ, ପାଗଳ, ଏଇ ପାଗଳରେ ଗୋଟିଏ ଗୋଟିଏ ଅତି କ୍ଷୁଦ୍ର ଆକସ୍ମିକ ଘଟଣା ଜୀବନର ଗତି ଓ ଇତିହାସ ବଦଳାଇ ଦିଏ। ସେଦିନର ସେହି ସକାଳ, ଏ ଶତାବ୍ଦୀର ମଣିଷ ଧୀରେ ଧୀରେ ଯେପରି ପାଗଳ ହୋଇ ଆସୁଛି, ତାର ଇସ୍ତାହାର ପ୍ରକାଶ ପାଇଛି ଆଧୁନିକ ଚିତ୍ରକଳାରେ, କବିତାରେ, ସଙ୍ଗୀତରେ, ନୃତ୍ୟରେ, ରାଜନୀତିରେ ଓ ବଞ୍ଚିବାରେ। ମୁହଁରେ ରାକ୍ଷସର ମୁକା ପିନ୍ଧି ମଣ୍ଟୁ ଓ ତାଙ୍କ ଭିତରେ ସେ କି ପ୍ରଚଣ୍ଡ ଯୁଦ୍ଧ! ସେଦିନର ସେହି ସକାଳ ସନାତନଙ୍କ ହିସାବ ଜୀବନର ଗତି ବଦଳାଇ ଦେଇଥିଲା। ସେହି ସକାଳ ପରଠାରୁ ସନାତନଙ୍କର ପରିଚୟ ହୋଇଥିଲା ପାଗଳରେ। କିନ୍ତୁ ସନାତନ କ'ଣ ପାଗଳ? ନିଜ ପ୍ରତି ପାଗଳାମୀର ସନ୍ଦେହ ଘୁଞ୍ଚାଇବା ପାଇଁ ସନାତନ ଦୁଇ ହାତରେ ମୁଣ୍ଡବାଳ ଓ ଦାଢ଼ିକୁ ଟାଣି ଅକାରଣରେ ତଳୁ ଉଠି ଠିଆ ହୋଇପଡ଼ିଲେ। ନା, ସନାତନ ସମ୍ପୂର୍ଣ୍ଣ ପ୍ରକୃତିସ୍ଥ, ସନାତନ ଆଦୌ ପାଗଳ ନୁହନ୍ତି। ତାଙ୍କର ତଥାକଥିତ ପାଗଳାମୀ ଜୀବନର ଏକ ନୂତନ ଆସ୍ୱାଦନ ଓ ବଞ୍ଚିବାର ଏକ ନୂତନ ପରିଚୟ। ଆହୁରି ଦଳେ କୌତୁହଳୀ ବେକାର ଜନତା ମାଛି ବେଢ଼ିଲା ପରି ତାଙ୍କ ଚାରିପଟେ ବେଢ଼ି ଆସୁଥିଲେ। ଓହ, କି ବିରକ୍ତିକର ସାନ୍ନିଧ୍ୟ! ତଥାପି ସେମାନେ ପିମ୍ପୁଡ଼ି ପରେ ମେଳା ବାନ୍ଧି ନିଜର ବିକୃତ କୌତୁହଳ ମେଣ୍ଟାଉଥିଲେ। ପାଗଳ, ଏଇ ପାଗଳ! ସନାତନଙ୍କ ମୁଣ୍ଡକୁ ଗୋଟେ ନୂଆ ଖିଆଲ ଆସିଲା। ଚାରିପଟେ ବେଢ଼ିଥିବା କୌତୁହଳୀ ବେକାର ଜନତାକୁ ତଡ଼ିବା ପାଇଁ ସନାତନ ତଳୁ ଦୁଇଖଣ୍ଡ ଭଙ୍ଗା ଇଟାର ଟୁକୁରା ଉଠାଇ ଆଣିଲେ, ଆଉ ତାପରେ ସେହି ଜନତାଙ୍କ ଆଡ଼କୁ ତଡ଼ି ଆସିଲେ। ସେମାନେ ଏକ ପାଗଳର ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଯେପରି ଛତ୍ରଭଙ୍ଗ ଦେଇ ଉର୍ଦ୍ଧ୍ୱଶ୍ୱାସ ହୋଇ ଧାଇଁ ପଳାଇଲେ, ତାହା ସେମାନଙ୍କ ପଛେ ପଛେ ଆହୁରି ଦ୍ୱିଗୁଣିତ ବେଗରେ ଧାଇଁବା ପାଇଁ ସନାତନଙ୍କୁ ଉତ୍ସାହିତ କରିଦେଲା। ଆହ, ମୃଗ ଶିଶୁ ପରି ଏକ ଅକାରଣ ଆନନ୍ଦରେ ଧାଇଁବାରେ କି ଆନନ୍ଦ, କି ଉତ୍ତେଜନା! ଆନନ୍ଦବିହୀନ, ଉତ୍ତେଜନାହୀନ ବଞ୍ଚିବାର କାରାବନ୍ଧନରୁ ଏ ମୁକ୍ତିର କି ଅନାସାଧ୍ୟତା ରୋମାଞ୍ଚ! ମାତ୍ର ସେ ରୋମାଞ୍ଚ ସନାତନ ବେଶୀ କ୍ଷଣ ଉପଭୋଗ କରିପାରିଲେ ନାହିଁ। ଚାରିଜଣ ପୁଲିସ କନେଷ୍ଟବଳ ସନାତନଙ୍କୁ ଅକ୍ତିଆର କରି ଗୋଟିଏ ଭ୍ୟାନରେ ପୁରେଇ ନେଇ ତାଙ୍କ ଘରେ ଛାଡ଼ି ଦେଇ ଆସିଲେ। ସନାତନ ଏହାପରେ ଘୋଷିତ ହେଲେ ବଦ୍ଧ ପାଗଳରେ। ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ଗୋଟିଏ କୋଠରୀ ଭିତରେ ସେ ଆବଦ୍ଧ ହୋଇ ରହିଲେ। ବାହାରକୁ ଛାଡ଼ିଲେ ତାଙ୍କ ହିଂସା ଆକ୍ରମଣରେ କେହି ଆହତ ହେବାର ଆଶଙ୍କା ତାଙ୍କୁ ଏକ ପ୍ରକାର ବନ୍ଦୀ ରହିବା ପାଇଁ ବାଧ୍ୟ କରାଗଲା। ଏହି ନିର୍ଜନ ଓ ନିବୃତ ପାଗଳଗାର ଭିତରେ ସନାତନ କେଉଁଦିନ ଏକ ଚିତ୍ରଶିଳ୍ପୀ ହେଲେ, ତାହାର ଇତିହାସ ଅବଶ୍ୟ ଲିଖିତ ହେବ ନାହିଁ। ମାତ୍ର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ, ପୁଣି ରାତିରେ ନିଦ ନ ଲାଗିବା ପର୍ଯ୍ୟନ୍ତ ସନାତନ ଖଣ୍ଡେ ଅଙ୍ଗାର ହାତରେ ଧରି ଅତ୍ୟନ୍ତ ଅଭିନିବିଷ୍ଟ ଭାବରେ କାନ୍ଥରେ ଏଣୁତେଣୁ ଗାରାନ୍ତି। ମୁହଁରେ ଗୋଜିଆ ଝିଙ୍କର କାଠି ପରି ରୂଢ଼, କଇଳା କୋଟରଗତ ଆଖି ଦୁଇଟିରେ କ୍ରୁଦ୍ଧ ହିଂସ୍ରତା ଓ ରହସ୍ୟଘନ ଆନନ୍ଦର ମିଶାମିଶି ଏକ ବିଚିତ୍ର ଦୃଷ୍ଟି। ଦେହରେ ଲାଲ ଭେଲଭେଟ୍ର ଡ୍ରେସିଂ ଗାଉନ୍, ମୁଣ୍ଡରେ ଲହରା କହରା ବାଳ ସବୁ କୁଣ୍ଡଳୀ ବୁଲି ବୁଲି ତଳକୁ ଲମ୍ବି ଆସିଲାଣି। କପାଳ ଉପରେ ଆଣ୍ଟି ବନ୍ଧା ହୋଇଛି ଲାଲ ଛିଟର ଖଣ୍ଡେ ରୁମାଲ। ଏହି ନୈମିତ୍ତିକ ପରିଧାନ ପିନ୍ଧି ସନାତନ କାନ୍ଥରେ ଛବି ଆଙ୍କନ୍ତି। ଛବିର କଥାବସ୍ତୁ ସହଜରେ ବୁଝାପଡ଼େ ନାହିଁ। ପାହାଡ଼ ଓ ପର୍ବତର ରେଖା ସବୁ ଦିଶେ ଗୋଟିଏ ଗୋଟିଏ ଅନାବୃତ ନାରୀର ସ୍ତନାଗ୍ର ପରି। ଗଛ ସବୁ ଦିଶେ ଏକ ନଗ୍ନ ନାରୀର ଦେହର ଲୀଳାୟିତ ଭଙ୍ଗୀ ପରି। ପ୍ରାନ୍ତର ସବୁ ଦିଶେ ଏକ ବିଶାଳ କାୟ ମଣିଷର ଦେହ ପରି। ଶିଶୁ ହାତର ଅବିନ୍ୟସ୍ତ ରେଖାର ଜଟିଳତା ମଧ୍ୟରେ କୌଣସି ସୁଚିନ୍ତିତ ବ୍ୟଞ୍ଜନ ନାହିଁ, କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନାହିଁ, କୌଣସି ଶୃଙ୍ଖଳାବଦ୍ଧ ପ୍ରକାଶ ନାହିଁ। ଯେପରି ଏକ ଭାଷାହୀନ ମୁକ ଅନ୍ତରର ଅବର୍ଣ୍ଣନୀୟ ଉପଲବ୍ଧି ପ୍ରକାଶ କରିବା ପାଇଁ ଭାଷା ଓ ଭଙ୍ଗୀ ଖୋଜି ମିଳୁନାହିଁ। ରଜ୍ଜୁ ଓ ତିର୍ଯ୍ୟକ୍, କୋମଳ ଓ କଠୋର ସତରେଖାର ଜଟିଳତା ମଧ୍ୟରେ ପ୍ରକାଶର ପଥ ଯେପରି ଅବରୁଦ୍ଧ ହୋଇ ପଡ଼ିରହିଛି ସନାତନଙ୍କ ପାଗଳାମୀର ଅପାଠ୍ୟ କାହାଣୀ।